ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର, ପହିଲା ମୁଖ୍ୟ ଖବର। ଶାନ୍ତି ଶୃଙ୍ଖଳା ଆଉ ପ୍ରଲୋଭନମୁକ୍ତ ନିର୍ବାଚନ ପରିଚାଳନା ଲାଗି ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଆଉ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ। ରାଜ୍ୟର 5 ଲୋକସଭା ଆଉ 27 ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜୁ ଜନତା ଦଳ। ରାଜ୍ୟସଭାର 54 ସାଂସଦଙ୍କର ସରଲା କାର୍ଯ୍ୟକାଳ ଆଉ ସ୍ୱାସ୍ଥ୍ୟ ବିଭାଗ ତରଫୁ ଝାଉର ମୁକାବିଲା ଲାଗି ମୂଲ ହୋଇଛି ପ୍ରସ୍ତୁତି। ନିର୍ବାଚନ ଆୟୋଗ ଶାନ୍ତି ଶୃଙ୍ଖଳା ଆଉ ପ୍ରଲୋଭନମୁକ୍ତ ନିର୍ବାଚନ ପରିଚାଳନା କରବାର୍କେ ଆଜି ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ, ପୁଲିସ୍ ମହାନିର୍ଦ୍ଦେଶକ ଆର୍ କେନ୍ଦ୍ରୀୟ ସଂସ୍ଥାର ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ହୋଇଥିବା ବୈଠକରେ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର, ସୁଖବୀର ସିଂ ସାନ୍ଧୁ, କେନ୍ଦ୍ରୀୟ ସଂସ୍ଥାମାନଙ୍କ ଅଧିକାରୀମାନେ ଉପସ୍ଥିତ ଥିଲେ। ଇତାର ସହିତ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଆଉ ପୁଲିସ୍ ମହାନିର୍ଦ୍ଦେଶକମାନେ ଆଭାସୀ ଜରିଏ ସାମିଲ ହୋଇଥିଲେ। ସବୁ ରାଜ୍ୟ ଆର୍ କେନ୍ଦ୍ରଶାସିତ ଇଲାକାର ଆଇନ ଶୃଙ୍ଖଳା, ବେଆଇନ କାର୍ଯ୍ୟକଳାପ ଉପରେ ବୈଠକଟି ସମୀକ୍ଷା କରାଯାଇଛି। ଇତାର ସହିତ ଆନ୍ତଃରାଜ୍ୟ ଆର୍ ଆନ୍ତର୍ଜାତୀୟ ସୀମା ଉପରେ କଡ଼ା ନଜର ରଖିକରି ଯାଞ୍ଚ କଡ଼ାକଡ଼ି କରବାର ଉପରେ ନିର୍ବାଚନ ଆୟୋଗ ଜୋର୍ ଦେଇଛନ୍। ଫି ଭୋଟର ଯେନ୍ତା ନିର୍ଭୟଥି ଭୋଟ୍ ଦେଇପାରବେ ସେ ତାର ଉପରେ ନଜର ରଖବାର୍କେ ନିର୍ବାଚନ ଆୟୋଗ ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବିଜୁ ଜନତା ଦଳ ଆଜି 3 ଖେପେ 5 ଲୋକସଭା ଆଉ 2 ଖେପେ 27 ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ଆଉ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇକରି କହିଛନ୍ତି, ବଲାଙ୍ଗୀର ଲୋକସଭା ଆସନରୁ ସୁରେନ୍ଦ୍ର ସିଂ ଭୋଇ, ବରଗଡ଼ନୁ ପରିଣୀତା ମିଶ୍ର, ବ୍ରହ୍ମପୁରନୁ ଭୃଗୁ ବକ୍ସି ପାତ୍ର, କେନ୍ଦୁଝରନୁ ଧନୁର୍ଜୟ ସିଦ୍ଧୁ, ଭଦ୍ରକନୁ ମଞ୍ଜୁଲତା ମଣ୍ଡଲଙ୍କୁ ପ୍ରାର୍ଥୀ କରାଯାଇଛି। ସେନ୍ତା ପଶ୍ଚିମ ଓଡ଼ିଶାର ବ୍ରଜରାଜନଗର ବିଧାନସଭା ଆସନରୁ ଅଳକା ମହାନ୍ତି, ଝାରସୁଗୁଡ଼ା ଆସନରୁ ଦୀପାଳି ଦାସ, ତଲସରାନୁ ବିନୟ କୁମାର ଟପ୍ପୋ, ସୁନ୍ଦରଗଡ଼ନୁ ଯୋଗେଶ ସିଂ, ରାଜଗାଙ୍ଗପୁରନୁ ଅନିଲ କୁମାର ବରୁଆ, ବଣେଇନୁ ଭୀମସେନ ଚୌଧୁରୀ, ଆଠମଲ୍ଲିକନୁ ନଳିନୀକାନ୍ତ ପ୍ରଧାନ, ପୀରମହାରାଜପୁରନୁ ପଦ୍ମନାଭ ବେହେରା, ଖଡ଼ିଆଲନୁ ଅଧିରାଜ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରାଯାଇଥିବା ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍। ଇନ ଜନେଇ ଦିଆଯାଇପାରେ ଯେ ଏବତକ୍ ବିଜୁ ଜନତା ଦଳ 20 ଲୋକସଭା ଆଉ 49 ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ରାଜ୍ୟସଭାର 54 ସାଂସଦଙ୍କର କାର୍ଯ୍ୟକାଳ ଆଜି ଶେଷ ହେଉଛି। ଅବସର ନେଉଥିବା ଏହି ସାଂସଦମାନଙ୍କ ଭିତରେ ବରିଷ୍ଠ କଂଗ୍ରେସ ନେତା ଆର୍ ଆଘର ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ସହିତ 2 କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆର୍ ଉପେନ୍ଦ୍ର ଯାଦବ ଅଛନ୍। ସେଆଡ଼େ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ 6 କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, ପୁରୁଷୋତ୍ତମ ରୂପାଲା, ରାଜୀବ ଚନ୍ଦ୍ରଶେଖର, ଭି ମୁରଲୀଧରନ, ନାରାୟଣ ରାଣେ ଆଉ ଏଲ୍ ମୁରୁଙ୍ଗାଙ୍କ କାର୍ଯ୍ୟକାଳ ଗଲାକାଲ ଶେଷ ହୋଇଛି। ରାଜ୍ୟସଭାନୁ ଅବସର ନେଇଥିବା 7 କେନ୍ଦ୍ରମନ୍ତ୍ରୀଙ୍କ ଭିତରୁ ଖାଲି ଅଶ୍ୱିନୀ ବୈଷ୍ଣବଙ୍କୁ ଛାଡ଼ିଦେଲେ ଅଲଗାମାନେ ଲୋକସଭା ନିର୍ବାଚନଠି ପ୍ରାର୍ଥୀ ହୋଇଛନ୍। ଇନ ଜନେଇ ଦିଆଯାଇପାରେ ଯେ ଗଲା କେତେଦିନ ତଳେ ଅଶ୍ୱିନୀ ବୈଷ୍ଣବ ଫେର୍ଘେ ରାଜ୍ୟସଭାକେ 2 ଥର ଲାଗି ନିର୍ବାଚିତ ହୋଇଛନ୍। ଦେଶେ ଆଇବା ସାଧାରଣ ନିର୍ବାଚନ ଲାଗି ପାଖାପାଖି 97 ପଞ୍ଜିକୃତ ଭୋଟର ଭୋଟ୍ ଦେବେ ବୋଲି ଭାରତୀୟ ନିର୍ବାଚନ କମିଶନ ସୂତ୍ରରୁ ଜଣାପଡ଼ିଛି। ମତଦାନ ଲାଗି ଦେଶେ 10.5 ଲକ୍ଷ ମତଦାନ କେନ୍ଦ୍ର, 1.5 କୋଟି ପୁଲିଂ ଅଧିକାରୀ ଆଉ ସୁରକ୍ଷା କର୍ମଚାରୀ ନିୟୋଜିତ ହୋଇଛନ୍। ଭୋଟର ତାଲିକାଥି ନିଜର ନାଁ ଯାଞ୍ଚ କରବାର ଆଉ ନିଜ ନିଜ ନିର୍ବାଚନ ମଣ୍ଡଳୀନ ଭୋଟ୍ ଗ୍ରହଣ ତାରିଖ ଜାଣବାର ଲାଗି ନିର୍ବାଚନ କମିଶନଙ୍କ ତରଫୁ ଭିନ୍ ଭିନ୍ ସମ୍ଭାଦପତ୍ରଥି କ୍ୟୁଆର୍ କୋଡ୍ ବାବଦ ବିଜ୍ଞାପନ ବାହାରିଛି। ଭୋଟରମାନେ ସେମାନଙ୍କ ମତଦାନ ବାବଦେ ତଥ୍ୟ ଜାଣବାର ଲାଗି ହେଲ୍ପଲାଇନ୍ ନମ୍ଘର 1950 ଡାଏଲ କରିପାରିବେ। କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମ ଶ୍ରେଣୀଥି ନାଁ ଲେଖା ଲାଗି ପ୍ରକ୍ରିୟା ମୂଲ ହୋଇଛି। ଇତା ଆଇବା 15 ତକ ଚାଲବା ବୋଲି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ତରଫୁ ବିଜ୍ଞପ୍ତି ବାହାରିଛି। ବିଜ୍ଞପ୍ତି ଅନୁସାରେ ଅଭିଭାବକମାନେ କେନ୍ଦ୍ରୀୟ ବିଦ୍ୟାଳୟଠି ନିଜର ପିଲାମାନଙ୍କ ନାଁ ଲେଖା ଲାଗି ଅନ୍ଲାଇନ୍ଠି ପଞ୍ଜୀକରଣ କରିପାରିବେ। ଆଇବା 19 ଦିନ ପହିଲା ପ୍ରୋଭିଜନାଲ ଲିଷ୍ଟ ବାହାରବା, ସେନ୍ତା 2 ପ୍ରୋଭିଜନାଲ ଲିଷ୍ଟ 28 ଆର୍ 3 ପ୍ରୋଭିଜନାଲ ଲିଷ୍ଟ ମେ ମାସ 8 ଦିନ ବାହାରିବା। ଏହି ଲିଷ୍ଟ ଅନୁସାରେ ଛାତ୍ରଛାତ୍ରୀମାନଙ୍କ ନାଁ ଲେଖାଯିବା। ରାଇଜେ ଝାଉର ମୁକାବିଲା ଲାଗି ସ୍ୱାସ୍ଥ୍ୟ ବିଭାଗ ତରଫୁ ପ୍ରସ୍ତୁତି ମୂଲ କରାଯାଇଛି। ଇ ବାବଦେ ସ୍ୱାସ୍ଥ୍ୟ ବିଭାଗ ଭିନ୍ ଭିନ୍ ହାସ୍ପାତାଲ ନ ଝାଉ ମାରୁଥିବା ଲୋକମାନଙ୍କ ଲାଗି ସ୍ୱତନ୍ତ୍ର ଶଯ୍ୟା ରଖବାର୍କେ ସବୁ ଜିଲ୍ଲାକେ ନିର୍ଦ୍ଦେଶ ଦେଇଛନ୍। ଫି ଜିଲ୍ଲା ହାସ୍ପାତାଲ ନ 6ଟା, ସିଏଚ୍ସି ନ 2ଟା ଆଉ ପିଏଚ୍ସି ନ ଗୋଟେ ଲେଖା ଶଯ୍ୟା ପ୍ରସ୍ତୁତ କରି ରଖବାର ଲାଗି ପରାମର୍ଶ ଦିଆଯାଇଛି। ସେନ୍ତା ଦରକାରୀ ଉଷୋ ସହିତ ଅଲଗା ଜିନିଷ ମହଜୁଦ ରଖବାର ଲାଗି ସ୍ୱାସ୍ଥ୍ୟ ବିଭାଗ ତରଫୁ କୁହାଯାଇଛି। ଡାକ୍ତରଖାନାଥି ଯେନ୍ତା 24 ଘଣ୍ଟା ଡାକ୍ତର ରହିବେ ସେଥିଲାଗି ନଜର ରଖବାର୍କେ ନିର୍ଦ୍ଦେଶନାମାଥି କୁହାଯାଇଛି। ରାଜ୍ୟ ସରକାରଙ୍କ ତରଫୁ ପ୍ରଶାସନିକ ସେବା ପରୀକ୍ଷା ଲାଗି ମାହାଲିଆ କୋଚିଂ ଦିଆଯାଉଛି। ଆଇବା 2024-25 ଶିକ୍ଷା ବର୍ଷ ଲାଗି ଇ ମାହାଲିଆ କୋଚିଂ ଲାଗି ପ୍ରି କ୍ୱାଲିଫାଇଙ୍ଗ୍ ପ୍ରବେଶିକା ପରୀକ୍ଷା ଲାଗି ଗଲାକାଲି ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ଏଥିଲାଗି 6000 ଅଧିକା ଛାତ୍ରଛାତ୍ରୀ ଆବେଦନ କରିଛନ୍। ଆଇବା 29 ତାରିଖ ଦିନ ସାମ୍ସ ଆଉ ଏସ୍ଏସ୍ବି ୱେବ୍ସାଇଟ୍ଠି ଆଡ୍ମିଟ୍ କାର୍ଡ଼ ମିଲ୍ବା ଆଉ ମେ 5 ତାରିଖ ପ୍ରି କ୍ୱାଲିଫାଇଙ୍ଗ୍ ପ୍ରବେଶିକା ପରୀକ୍ଷା ହେବା। ରାଜ୍ୟ ସରକାରଙ୍କ ଶିକ୍ଷା ବାବଦେ ପୋର୍ଟାଲ୍ ସାମ୍ସର ତଥ୍ୟ ଅନୁସାରେ ୟୁପିଏସ୍ସି ତରଫୁ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଲାଗି 6973 ଜଣ କୋଚିଂ ନେବାର ଲାଗି ନାଁ ପଞ୍ଜୀକରଣ କରିଛନ୍। ସେମାନଙ୍କର ଭିତରୁ 3730 ଜଣ ଅନ୍ଲାଇନ୍ ଜରିଏ ପରୀକ୍ଷା ଫି ଦାଖଲ କରିଛନ୍। ଆଇବା 29 ତାରିଖ ଦିନ କୋଚିଂ ନେବାର ଲାଗି ଚୟନ ପ୍ରକ୍ରିୟା ହେବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫୁ ଜଣାପଡ଼ିଛି। ରାଜ୍ୟର ସରକାରୀ ଆଉ ବେସରକାରୀ ଆଇଟିଆଇ ଆର୍ ଡିପ୍ଲୋମାଥି 2024-25 ବର୍ଷ ଲାଗି ନାଁ ଲେଖାବାର୍କେ ଆବେଦନ ମୂଲ ହୋଇଛି। ରାଜ୍ୟର 490 ଆଇଟିଆଇ ଥି 83676 ସିଟ୍ଥି ନାଁ ଲେଖା ହେବା। ଗଲାକାଲି ତକ 523 ଜଣ ନାଁ ପଞ୍ଜୀକରଣ କରିଥିବା ବେଳେ 183 ଜଣ ଅନ୍ଲାଇନ୍ ଥି ଆବେଦନ କରିଛନ୍। ସେନ୍ତା ଡିପ୍ଲୋମା ଲାଗି 162 କଲେଜନ 70876 ସିଟ୍ଥି ନାଁ ଲେଖା ହେବା। ଏଥିଲାଗି ଗଲାକାଲି ତକ 642 ଜଣ ପଞ୍ଜୀକରଣ କରିଥିବା ବେଳେ 99 ଜଣ ଆବେଦନ କରିଛନ୍। ଆଗ୍ରହୀ ଛାତ୍ରଛାତ୍ରୀମାନେ www.samsodisha.gov.in ଥି ନାଁ ଲେଖା ଲାଗି ଆବେଦନ କରିପାରିବେ। ରାଜ୍ୟ ସରକାରଙ୍କ ତରଫୁ ଇ ବଛର ଖରିଫ୍ ଋତୁଥି 65 ଲକ୍ଷ ମେଟ୍ରିକ୍ ଟନ୍ ଧାନ ଘିନାଯିବାର ଲାଗି ଲକ୍ଷ୍ୟ ଧାରିଜ କରାଯାଇଥିଲା। ହେଲେ ଯୋଗାଣ ନିଗମର ସୂଚନା ଅନୁସାରେ ଇ ଖରିଫ୍ ଋତୁଥି 58 ଲକ୍ଷ ମେଟ୍ରିକ୍ ଟନ୍ରୁ ଅଧିକା ଧାନ ଘିନାଯାଇଛି। ସିଆଡ଼େ ଇ ବଛର ରାଜ୍ୟ ସରକାର ଚାଷୀଙ୍କଠାରୁ ସବୁ ଧାନ ଘିନ୍ବାର ଲାଗି ଯୋଜନା କରିଛନ୍। ଇ ବାବଦେ ଏଫ୍ସିଆଇ ଅତକା ଚାଉଲ ଘିନ୍ବାର ଲାଗି ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟକୁ ଚିଠି ଲେଖିକରି ଅନୁରୋଧ କରିଛି। ସମ୍ବଲପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ସାଧାରଣ ନିର୍ବାଚନର ପ୍ରସ୍ତୁତି ବାବଦେ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ଜିଲ୍ଲାପାଳ ଅଗ୍ରୱାଲ ଅକ୍ଷୟ ସୁନୀଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଜିଲ୍ଲାନ କେନ୍ତା ଆଦର୍ଶ ଆଚରଣ ବିଧି ଠିକ୍ ଭାବେ ପାଳନ ହେବା ତାର ଉପରେ ଜୋର୍ ଦିଆଯାଇଥିଲା। ବୈଠକଟି ଏସ୍ପି ମୁକେଶ ଭାମୁ, ଡିଏଫ୍ଓ ବିଶ୍ୱନାଥ ନୀଲାନ୍ୱରଙ୍କ ସହିତ ଅଧିକାରୀମାନେ ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲା ପରିଷଦ ସଭାଗୃହର ନିର୍ବାଚନ ପରିଚାଳନା ବାବଦେ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଗୋଟିଏ ବୈଠକ ହୋଇଯାଇଛି। ଏଥି ନିର୍ବାଚନ ପରିଚାଳନା ଲାଗି ତାଲିମ କାର୍ଯ୍ୟକ୍ରମ ବାବଦେ ଆଲୋଚନା କରାଯାଇଥିଲା। ସେନ୍ତା ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀ ସହିତ ସୋନପୁର ଆଉ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀନ ମତଦାନକେ ସୁରୁଖୁର କରବା ଲାଗି ବ୍ୟାପକ ପଦକ୍ଷେପ ନେବାରକେ ସୁବର୍ଣ୍ଣପୁର ଜିଲ୍ଲାପାଳ ଆନ୍ୟା ଦାସ ନିର୍ଦ୍ଦେଶ ଦେଇଛନ୍। ଆଜ୍ ଜିଲ୍ଲାର ଭିନ୍ ଭିନ୍ ମତଦାନ କେନ୍ଦ୍ର ଯାଇକରି ଜିଲ୍ଲାପାଳ ମତଦାନ କେନ୍ଦ୍ରମାନଙ୍କେ ଦରକାରୀ ବ୍ୟବସ୍ଥା କରବାର ଲାଗି ନିର୍ଦ୍ଦେଶ ଦେଇଛନ୍। କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଉ ହାସ୍ପାତାଲର ଯକୃତ ପ୍ରତିରୋପଣ ଲାଗି ହାଇଦ୍ରାବାଦର ଏଆଇଜି ହସ୍ପିଟାଲ ସହଯୋଗଥି ପ୍ରକ୍ରିୟା ମୂଲ ହୋଇଛି। ଯକୃତ ପ୍ରତିରୋପଣ ପ୍ରକ୍ରିୟା ଲାଗି ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି ଆର୍ ଏସ୍ସିବି ଭିତରେ ଗୋଟିଏ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏଥିଲାଗି 5 ଜଣିଆ ଡାକ୍ତରୀ ଦଳ ଗଢ଼ାଯାଇଛି। ଦୁହି ସଂସ୍ଥା ଡାକ୍ତରମାନଙ୍କର ଗୋଟିଏ ଦଳ ପ୍ରତିରୋପଣ ପ୍ରକ୍ରିୟା କରବେ। ଏଥିଲାଗି 3 ଜଣଙ୍କର ନାଁ ପଞ୍ଜୀକରଣ କରାଯାଇଛି। ସେଥିଭିତରୁ ପହିଲା ଜଣେ ପୁରୁଷଙ୍କର ଯକୃତ ପ୍ରତିରୋପଣ ଲାଗି ପ୍ରସ୍ତୁତି ଆଜି ମୂଲ ହୋଇଛି। ଏଥିଲାଗି ପାଖାପାଖି 12-13 ଘଣ୍ଟା ସମୟ ଲାଗୁଥିବାର ବେଳେ ସେଥିଲାଗି ଏସ୍ସିବିର ମଡ୍ୟୁଲାର ଅପରେସନ ଥିଏଟରର ବ୍ୟବସ୍ଥା କରାଯାଇଛି। ଇ ୟୁନିଟ୍ ପ୍ରତିଷ୍ଠା ଲାଗି ରାଜ୍ୟ ସରକାର 22 କୋଟି ଟଙ୍କା ମଞ୍ଜୁର କରିଥିଲେ। ସମ୍ବଲପୁର ମହାନଗର ନିଗମର ହୀରାକୁଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କାୟାକଳ୍ପ ପୁରସ୍କାର ପାଇବାରକେ ମନୋନୀତ ହୋଇଛି। ସ୍ୱାସ୍ଥ୍ୟକେନ୍ଦ୍ରର ଭିନ୍ ଭିନ୍ ମାପଦଣ୍ଡ ମୂଲ୍ୟାୟନ କରବାର ଉତ୍ରୁ ଇ ପୁରସ୍କାର ଘୋଷଣା କରାଯାଇଛି। ଇ ବାବଦେ ସ୍ୱାସ୍ଥ୍ୟକେନ୍ଦ୍ରକେ 1,00,000 ଟଙ୍କା ପୁରସ୍କାର ମିଳିବା ବୋଲି ହୀରାକୁଦ ମେଡିକାଲ ଅଧୀକ୍ଷକ ଡାକ୍ତର ଅନମୋଲ ମିଞ୍ଜ କହିଛନ୍ତି। ରାଇଜେ ଆଇବା କେତେଦିନ ତ ଗ୍ରୀଷ୍ମପ୍ରବାହ ଜାରି ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ କୁହାଯାଇଛି। ଆଇବା 6 ତାରିଖ ତକ ତାତି 2-3 ଡିଗ୍ରୀ ସେଲ୍ସିୟସ୍ ବଢ଼ବା ଆଉ ବଡ଼ଭାଗି ଜାଗାନ ତାତି 40 ଡିଗ୍ରୀରୁ ଅଧିକା ରହିବା ବୋଲି ଅନୁମାନ କରାଯାଇଛି। ଶାନ୍ତି ଶୃଙ୍ଖଳା ଆଉ ପ୍ରଲୋଭନମୁକ୍ତ ନିର୍ବାଚନ ପରିଚାଳନା ଲାଗି ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଆଉ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ। ରାଜ୍ୟର 5 ଲୋକସଭା ଆଉ 27 ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜୁ ଜନତା ଦଳ। ରାଜ୍ୟସଭାର 54 ସାଂସଦଙ୍କର ସରିଲା କାର୍ଯ୍ୟକାଳ ଆଉ ସ୍ୱାସ୍ଥ୍ୟ ବିଭାଗ ତରଫୁ ଝାଉର ମୁକାବିଲା ଲାଗି ମୂଲ ହୋଇଛି ପ୍ରସ୍ତୁତି। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।